ମଲାମ ମତେ ମରଣ ହଉ ନାହିଁ। ଗୋବର ଗୋଟେଇ ତା ଟୋକେଇଟାକୁ ପୁଣି ମୁଣ୍ଡକୁ ଉଠେଇ ବାଟ ଚାଲିଲା ବେଳକୁ ତା ଆଖି ପଡ଼ିଲା ଏ ଦି ଜଣଙ୍କ ଉପରେ, ଏବଂ ସେ ଏଭଳି ଗୋଟିଏ ମନ୍ତବ୍ୟର ସଶବ୍ଦ ଉଚ୍ଚାରଣ ନ କରି ରହିପାରିଲା ନାହିଁ। କାରଣ ଏଇ ଅତି ଛୋପରା ଦୃଶ୍ୟଟା ମଧ୍ୟ କୌତୁକିଆ, ଏବଂ ଏଭଳି ରସର ଆସ୍ୱାଦନ କୋଚିତ ମିଳିଥାଏ ତାକୁ ତା ନିତିଦିନିଆ ନିଉଛୁଣା କାମ କଲାବେଳେ। କିନ୍ତୁ ପୁନେଇ ଯାହା କହିଲା ଏବଂ ତାପରେ ଫିକ୍କିନି ହସିଦେଇ ବାହାରିଗଲା ତା କାମରେ, ତା ସେ ଆଚରଣକୁ ଅସ୍ୱାଭାବିକ ବୋଲି କହିହେବ ନାହିଁ, କି ଯେତେହେଲେ ଅଳ୍ପ ବୟସୀ। ଆଶ୍ଚର୍ଯ୍ୟ ହେବା କଥା, ବୁଢ଼ା ପଦିଆର ପ୍ରଳମ୍ବିତ ହସଟିକୁ ଦେଖି କହିଲେ ବିଶ୍ୱାସ କରିବେ ନାହିଁ ଗଳିର ବାସିନ୍ଦାମାନେ, କିନ୍ତୁ ବୁଢ଼ା ସତରେ ହସିଦେଲା, ଏକ ସୁସ୍ପଷ୍ଟ ଏବଂ ପ୍ରଳମ୍ବିତ ହସ।